ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଶୋକ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଆମେରିକା, ବ୍ରାଜିଲ ଓ ଆଫଗାନିସ୍ତାନ ସମେତ ବିଶ୍ୱର ବିଭିନ୍ନ ନେତୃବୃନ୍ଦଙ୍କ ଗଭୀର ଶୋକ ପ୍ରକାଶ। ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ପ୍ରଥମ ଇନିଂସରେ 164 ରନ୍ ସ୍କୋର କରିଛି ଭାରତ ଏବଂ ଆଇସିସି ଚମ୍ପିଅନ୍ସିପ୍ ମହିଳା କ୍ରିକେଟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଜାରି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗତ ରାତିରେ 92 ବର୍ଷ ବୟସରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହେଉଥିଲେ। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏମ୍ସରେ ଡକ୍ଟର ସିଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତକାଲି ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂ ଚେତାଶୂନ୍ୟ ହୋଇପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନୂଆଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିନଥିଲା। ରାତି 9:51 ଏମ୍ସ ପକ୍ଷରୁ ଶ୍ରୀ ସିଂଙ୍କୁ ମୃତ ଘୋଷଣା କରାଯାଇଥିଲା। ଡକ୍ଟର ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛି ମାସ ହେବ ଖରାପ ରହିଥିଲା। ତାଙ୍କ ପରିବାରରେ ପତ୍ନୀ ଗୁରୁଶରଣ କୌର ଓ 3 ଝିଅ ଅଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କ ଅଧୀନରେ ଅର୍ଥମନ୍ତ୍ରୀ ଥିବା ଡକ୍ଟର ସିଂ 1991 ଅର୍ଥନୈତିକ ଉଦାରୀକରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଏ। ସେ 2004-2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ 2 ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୀର୍ଘ 33 ବର୍ଷ କାର୍ଯ୍ୟ କରିବା ପରେ ସେ ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାରୁ ଅବସର ନେଇଥିଲେ। 1932 ସେପ୍ଟେମ୍ବର 26 ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସିଂ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂଙ୍କ ବାସଭବନରେ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଭାରତ ତା'ର ଅନ୍ୟତମ ବିଶିଷ୍ଟ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି। ସେ କହିଛନ୍ତି, ସାଧାରଣ ମଣିଷଟିଏ କିଭଳି ପରିଶ୍ରମ ବଳରେ ଉଚ୍ଚସ୍ଥାନରେ ପହଞ୍ଚିପାରନ୍ତି ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ହୋଇପାରନ୍ତି ସେ କ୍ଷେତ୍ରରେ ଡକ୍ଟର ସିଂ ହେଉଛନ୍ତି ଉଦାହରଣ। ଶ୍ରୀ ମୋଦି କହିଛନ୍ତି, ଡକ୍ଟର ମନମୋହନ ସିଂ ଜଣେ ନମ୍ର ମଣିଷ, ମହାନ ଅର୍ଥନୀତିଜ୍ଞ ଓ ନେତା ଭାବରେ ମନେ ରହିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ପିଭି ନରସିଂହା ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅର୍ଥମନ୍ତ୍ରୀ ଭାବେ ଡକ୍ଟର ସିଂ ଅର୍ଥନୈତିକ ଉଦାରୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସହ ଦେଶର ଆର୍ଥିକ ସଂକଟ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
दुनिया के प्रतिष्ठित संस्थानों की शिक्षा लेने और सरकार के अनेक शीर्ष पदों पर रहने के बाद भी वो अपनी सामान्य पृष्ठभूमि के मूल्यों को कभी भी नहीं भूले। दलगत राजनीति से ऊपर उठकर उन्होंने हमेशा हर दल के व्यक्ति से संपर्क रखा, सबके लिए सहज उपलब्ध रहे। आज इस कठिन घड़ी में मैं उनके परिवार के प्रति अपनी संवेदनाएं व्यक्त करता हूँ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମନମୋହନ ସିଂଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡକ୍ଟର ମନମୋହନ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସେ ଅତ୍ୟନ୍ତ ନମ୍ର ଓ ଭାରତୀୟ ଅର୍ଥନୀତିର ଦିଗ୍ଦର୍ଶକ ଥିଲେ।
डॉक्टर मनमोहन सिंह जी का हमारे बीच से चला जाना न केवल देश के लिए एक महान क्षति है बल्कि मेरे लिए व्यक्तिगत भी। वो सौम्यता और विनम्रता के एक प्रतीक थे, भारतीय राजनीति के एक पुरोधा थे और मैं समझता हूँ कि इंडियन इकोनॉमी के एक आधुनिक निर्माता थे।
ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଦେଶର ଅଗଣିତ ଜନତାଙ୍କର ଜୀବନରେ ପରିବର୍ତ୍ତନ ଆଣିଥିବା ନେତାଙ୍କୁ ହରାଇ ଦେଶ ଗଭୀର ଶୋକ ପ୍ରକାଶ କରୁଛି। ଉଭୟ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଡକ୍ଟର ସିଂଙ୍କ ଅନୁପସ୍ଥିତି ଅନୁଭୂତ ହେବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଡକ୍ଟର ସିଂଙ୍କ ନିଧନ ସହ ଦେଶ ଜଣେ ଅର୍ଥନୈତିକ ସଂସ୍କାରକଙ୍କୁ ହରାଇଲା। କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି, ଡକ୍ଟର ସିଂ ଦେଶକୁ ବିକାଶର ନୂଆ ଦିଗ ପ୍ରଦାନ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ସେ ଡକ୍ଟର ସିଂଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅର୍ଥନୈତିକ ସଂସ୍କାରକୁ ଦେଶ ସ୍ୱୀକାର କରୁଛି। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଉ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଡକ୍ଟର ସିଂ ଜଣେ ନମ୍ର ଓ ଦୂରଦର୍ଶୀ ବ୍ୟକ୍ତିତ୍ୱ ଥିଲେ ଯିଏ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଆକାର ପ୍ରଦାନ କରିଥିଲେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଡକ୍ଟର ସିଂଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ଆମ ସମୟର ଜଣେ ମହାନ ଅର୍ଥନୀତିଜ୍ଞ, ନେତା, ସଂସ୍କାରକ ଏବଂ ମାନବିକତାବାଦୀ ବୋଲି କହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବାର୍ତ୍ତାରେ କହିଛନ୍ତି ଡକ୍ଟର ସିଂଙ୍କ ନିଷ୍ଠା ଏବଂ ନେତୃତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ। କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ସାଧାରଣ ଲୋକେ ତାଙ୍କ ଶେଷ ଦର୍ଶନ କରିବେ। ଆସନ୍ତାକାଲି ଡକ୍ଟର ସିଂଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ପଡ଼ୋଶୀ ଦେଶ ସମେତ ବିଶ୍ୱ ନେତାମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜଣେ ବିରଳ ରାଜନେତା ଓ ଦୂରଦର୍ଶୀ ନେତା ଭାବରେ ତାଙ୍କ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟ୍ରୋନି ବ୍ଲିଙ୍କେନ୍ ତାଙ୍କ ଦେଶ ପକ୍ଷରୁ ଭାରତବାସୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେ ଡକ୍ଟର ସିଂଙ୍କୁ ଭାରତ ଆମେରିକା ସମ୍ବନ୍ଧର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ଥାପକ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ଯେଉଁ ସଫଳତା ହାସଲ କରିଛନ୍ତି ଡକ୍ଟର ସିଂ ତା'ର ମୂଳଦୁଆ ସ୍ଥାପନ କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲ୍ଭା ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଆଇବିଏସ୍ଏ ଆଲୋଚନା ମଞ୍ଚ ଏବଂ ବ୍ରିକ୍ସ ସମୂହର ସ୍ଥାପନାରେ ଡକ୍ଟର ସିଂଙ୍କ ଯୋଗଦାନକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି ମନମୋହନ ସିଂ ତାଙ୍କର ବନ୍ଧୁ ଥିଲେ ଏବଂ ନିରପେକ୍ଷ ବିଶ୍ୱ ଗଠନ ଦିଗରେ ଉଭୟ ନେତା ମିଳିତ ଭାବରେ କାର୍ଯ୍ୟ କରିଥିଲେ। ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ମନମୋହନ ସିଂଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରି ଭାରତ ଜଣେ ମହାନ ସନ୍ତାନକୁ ହରାଇଛି ବୋଲି କହିଛନ୍ତି। ସେ କହିଛନ୍ତି ଡକ୍ଟର ସିଂ ଆଫଗାନିସ୍ତାନବାସୀଙ୍କ ବନ୍ଧୁ ଥିଲେ। ଡକ୍ଟର ସିଂଙ୍କ ବିୟୋଗରେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍, ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋବ୍, ନେପାଳ ବିଦେଶ ମନ୍ତ୍ରୀ ଡକ୍ଟର ଆର୍ଜୋ ରାଣା ଦେଓବା ଏବଂ ମାଳଦ୍ୱୀପର ଡେମୋକ୍ରାଟିକ୍ ପାର୍ଟି ଅଧ୍ୟକ୍ଷ ଅବଦୁଲ୍ଲା ସାହିଦ୍ଙ୍କ ସମେତ ଫିନ୍ଲ୍ୟାଣ୍ଡ, କୋରିଆ ଏବଂ ନରୱେ ରାଜଦୂତମାନେ ଶୋକ ପ୍ରକାଶ କରିଛନ୍ତି। ଡକ୍ଟର ମନମୋହନ ସିଂଙ୍କ ଜୀବନ ଜନସେବା ଏବଂ ସମାଜର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା। ତାଙ୍କର ଦୀର୍ଘଦିନର ଯାତ୍ରା ଶୈକ୍ଷିକ ଦକ୍ଷତା ଦ୍ୱାରା ପ୍ରତିଫଳିତ ହୋଇଥିଲା। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅଧ୍ୟାପନା କରିଥିଲେ। 1971 ଡକ୍ଟର ସିଂ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟରେ ଅର୍ଥନୈତିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ପରେ ସେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ପରାମର୍ଶଦାତା ଏବଂ ସଚିବ, ଯୋଜନା ଆୟୋଗର ଉପାଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଭାବରେ ଦେଶରେ ଆର୍ଥିକ ସଂସ୍କାର ଆଣିବା ଏବଂ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଏକ ରୂପ ଦେବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନରେଗା, ଆର୍ଟିଆଇ ଓ ଏନ୍ଏଫ୍ଏସ୍ଏ ଭଳି ଯୋଜନା ମାଧ୍ୟମରେ ସେ ନାଗରିକମାନଙ୍କୁ ଖାଦ୍ୟ ଅଧିକାର, ଶିକ୍ଷା ଅଧିକାର, କାର୍ଯ୍ୟ ଅଧିକାର ଏବଂ ସୂଚନା ଅଧିକାର ସୁନିଶ୍ଚିତ କରିଥିଲେ। ଦେଶର ଅର୍ଥନୈତିକ ସଂସ୍କାରଠାରୁ ଆରମ୍ଭ କରି ରାଜନୈତିକ ଇତିହାସରେ ସେ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଡକ୍ଟର ସିଂଙ୍କର ରାଜନୈତିକ ଯାତ୍ରା ସମୟରେ ସେ ରାଜ୍ୟସଭାରେ ଗୃହର ନେତା ଏବଂ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ। 1987 ଡକ୍ଟର ସିଂଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା। ମେଲବର୍ଣ୍ଣଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ତା'ର ପ୍ରଥମ ଇନିଂସରେ 5 ୱିକେଟ୍ ହରାଇ 164 ରନ୍ କରିଛି। ଆଜି ସକାଳେ ଅଷ୍ଟ୍ରେଲିଆ ପୂର୍ବଦିନର ସ୍କୋର 311 ବ୍ୟାଟିଂ ଆରମ୍ଭ କରି ସମସ୍ତ ୱିକେଟ୍ ହରାଇ 474 ରନ୍ ସ୍କୋର କରିଥିଲା। ଆଇସିସି ଚମ୍ପିୟନ୍ସିପ୍ ମହିଳା କ୍ରିକେଟ୍ର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ ଭଦୋଦରାର କୋଟ୍ଟାମ୍ବି ଷ୍ଟାଡିୟମ୍ରେ ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 38 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 162 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଭାରତ 12 ଓଭର 3ଟି ବଲ୍ରେ 3 ୱିକେଟ୍ ହରାଇ 73 ରନ୍ ସ୍କୋର କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଶୋକ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଆମେରିକା, ବ୍ରାଜିଲ ଓ ଆଫଗାନିସ୍ତାନ ସମେତ ବିଶ୍ୱର ବିଭିନ୍ନ ନେତୃବୃନ୍ଦଙ୍କ ଗଭୀର ଶୋକ ପ୍ରକାଶ। ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ପ୍ରଥମ ଇନିଂସରେ 164 ରନ୍ ସ୍କୋର କରିଛି ଭାରତ ଏବଂ ଆଇସିସି ଚମ୍ପିୟନ୍ସିପ୍ ମହିଳା କ୍ରିକେଟ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।